ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ମଧ୍ୟାହ୍ନ 12:09ରୁ ପୂର୍ବାହ୍ନ 1:45 ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗଣତି ମଣତି ହେବ। ଏହି ପ୍ରକ୍ରିୟାରେ ରତ୍ନ ଅଳଙ୍କାର ମେଳ କରାଯାଇ ଓଜନ କରାଯିବ, କିନ୍ତୁ ମୂଲ୍ୟାୟନ କରାଯିବ ନାହିଁ। ସମସ୍ତ ପ୍ରକ୍ରିୟାର ଭିଡ଼ିଓ ରେକର୍ଡିଂ କରାଯିବ। ଗଣତି ମଣତି କାର୍ଯ୍ୟର ତଦାରଖ ଲାଗି ସ୍ୱର୍ଣ୍ଣକାର, ରିଜର୍ଭ ବ୍ୟାଙ୍କ ଅଧିକାରୀ, ମାପ ବିଭାଗ ଅଧିକାରୀ ଓ ଦୁର୍ମୂଲ୍ୟ ରତ୍ନ ଚିହ୍ନଟ ପାଇଁ 2 ଜଣ ବିଶେଷଜ୍ଞ ଉପସ୍ଥିତ ରହିବେ। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ମାସ 1 ତାରିଖରୁ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ରାଜ୍ୟ ସରକାର ସମସ୍ତ ରାଜସ୍ୱ କମିଶନର, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବା, ରୌଦ୍ରତାପରୁ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା, ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଏବଂ ଓଆର୍ଏସ୍ ଯୋଗାଇ ଦେବା ନେଇ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଚିକିତ୍ସାଳୟରେ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ବୁଣାକାର ଏବଂ ଗ୍ରାମୋଦ୍ୟୋଗ କାରିଗରମାନଙ୍କ ଆର୍ଥିକ ଉନ୍ନତି ତଥା ଖଦି ଉତ୍ପାଦର ବାଣିଜ୍ୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଖଦି ମେଳା ଆରମ୍ଭ ହୋଇଛି। ଭୁବନେଶ୍ୱର ରାମମନ୍ଦିର ନିକଟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟରେ ଖଦି ମେଳାକୁ ବିଧାୟକ ବାବୁ ସିଂ ଗତ ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 3:00 ରାତି 10:00 ପର୍ଯ୍ୟନ୍ତ 75 ଷ୍ଟଲରେ ଓଡ଼ିଶା ସହ ତେଲଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଓ ଆନ୍ଧ୍ରପ୍ରଦେଶର ବୁଣାକାରମାନେ ବିଭିନ୍ନ ଖଦିବସ୍ତ୍ରର ପ୍ରଦର୍ଶନ ଓ ବିକ୍ରି କରିବେ। ସଡ଼କ ସୁରକ୍ଷା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଗତ 2 ଦିନରେ 7,868 ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି। ଚାଳକ ଲାଇସେନ୍ସ ନଥିବା ଯୋଗୁଁ 3,153 ଚାଲାଣ ଜାରି କରାଯାଇଥିବା ବେଳେ ହେଲମେଟ୍ ନଥିବା ଯୋଗୁଁ 3,157 ଏବଂ ଦ୍ରୁତ ଗତି ପାଇଁ 1,558 ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି। ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଭାର ଏବଂ ଯାତ୍ରୀ ପରିବହନ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ବିରୋଧରେ ମଧ୍ୟ ଚାଲାଣ ଜାରି କରାଯାଇଥିବା ଜଣାପଡ଼ିଛି। ଆଇନଜୀବୀଙ୍କ କଲ୍ୟାଣ ପାଇଁ ଗଠିତ ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାର 10 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 2025-26 ଆର୍ଥିକ ବର୍ଷ ପାଇଁ ଏହି ସହାୟତା ପ୍ରଦାନ କରାଯାଇଥିବା ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ 2024-25 ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାର ସମାନ ପରିମାଣର ଅର୍ଥରାଶି ପ୍ରଦାନ କରିଥିଲେ। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ ସୁଜାତା ନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଛନ୍ତି। ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବା ସହ ଶିଶୁ ଚାଲାଣ, ସ୍କୁଲ ଡ୍ରପ୍ ଆଉଟ୍ ଏବଂ ଅତ୍ୟାଚାର ରୋକିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଅପପୁଷ୍ଟି ଦୂର କରିବା ଏବଂ ଦାଦନ ଶ୍ରମିକଙ୍କ ପିଲାମାନଙ୍କୁ ସୁରକ୍ଷା ତଥା ମିଶନ ବାତ୍ସଲ୍ୟ ଯୋଜନାରେ ଅନାଥ ଶିଶୁଙ୍କ କଲ୍ୟାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯକ୍ଷ୍ମା ରୋଗର ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି। ଡକ୍ଟର ରବର୍ଟ କୋଚ୍ଙ୍କ ଦ୍ୱାରା 1882 ଯକ୍ଷ୍ମା ଭୂତାଣୁ ଆବିଷ୍କାରର ଆଜି ବାର୍ଷିକୀ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଜନସହଯୋଗ ଓ ଦେଶ ନେତୃତ୍ୱରେ ଆମେ ଯକ୍ଷ୍ମାକୁ ଶେଷ କରିପାରିବା। ରାଜ୍ୟରେ ନିକ୍ଷୟ ପୋଷଣ ଯୋଜନାରେ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଆହାର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହସ୍ପିଟାଲଗୁଡ଼ିକରେ ଟ୍ରୁନାଟ୍ ମେସିନ୍ରେ ଯକ୍ଷ୍ମା ପରୀକ୍ଷା କରାଯାଇ ସଂକ୍ରମିତଙ୍କୁ ମାଗଣା ଔଷଧ ଦିଆଯାଉଛି। 2 ସପ୍ତାହରୁ ଅଧିକ ସମୟ ଧରି କାଶ ହେଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ସାହିତ୍ୟ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଯାପିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ବହୁ ବିଶିଷ୍ଟ ସାହିତ୍ୟିକ ସମାରୋହରେ ଯୋଗଦେଇ ସାହିତ୍ୟ ସମାଜରେ ଘଟୁଥିବା ନିଚ୍ଛକ ଘଟଣାର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜଳସେବା ଶିବିର ଓ ଭିଡ଼ିଓ ସମ୍ମିଳନୀ ହଲ୍ ଉଦ୍ଘାଟନ ସହ ବିକଶିତ ଗାଁ ବିକଶିତ ଓଡ଼ିଶା ଅନ୍ତର୍ଗତ 26 ପଞ୍ଚାୟତର 134 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟର ପ୍ରସିଦ୍ଧ ମା' ଜଗଜ୍ଜନନୀ ଠାକୁରାଣୀଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଗତରାତିରେ ପ୍ରଥମ ଦିନ ମା'ଙ୍କ ଘଣ୍ଟ କଳସ ମଙ୍ଗଳା ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେହିପରି ଜିଲ୍ଲାର ଡାବୁଗାଁଠାରେ ମା' ଠାକୁରାଣୀଙ୍କ ଘଟଯାତ୍ରା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। ଗତକାଲି 11 ସ୍ଥାନରେ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ପାରାଳାଖମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା 36.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଥିବା ସୂଚନା ମିଳିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।